ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଆଜି ପୂର୍ବାହ୍ନ 11:00ରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କୋଲକାତା ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତ ଗିରଫ। 75 ବର୍ଷର ଜାତୀୟ ନମୁନା ସର୍ଭେ ବାର୍ତ୍ତା ସହ ଆଜି ପାଳିତ ହେଉଛି ପରିସଂଖ୍ୟାନ ଦିବସ ଏବଂ ମହିଳା T20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ 97 ରନ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହ କଥା ହୋଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆପଣ ଭାରତଠାରୁ ବହୁତ ଦୂରରେ ଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କ ଭାବନାରେ ଅଛନ୍ତି। ଆପଣଙ୍କ ଯାତ୍ରା ଏକ ନୂଆ ଯୁଗର ଶୁଭାରମ୍ଭର ପ୍ରତୀକ। ଶ୍ରୀ ମୋଦି କହିଛନ୍ତି, ଭାରତର ଯୁଗ ଯୁଗର ପରମ୍ପରା ହେଉଛି ପରିଭ୍ରମଣ କରିବା ଏବଂ ଆପଣ ବିଶ୍ୱ ପରିକ୍ରମା କରିବାର ଦୁର୍ଲଭ ଅବସର ପାଇଛନ୍ତି। ଏହି ମିଶନ ପାଇଁ ଶୁଭାଂଶୁ ଶୁକ୍ଲାଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
आप आज मातृभूमि से भारत भूमि से सबसे दूर है लेकिन भारतवासियों के दिलों के सबसे करीब है। आपके नाम में भी शुभ है और आपकी यात्रा नए युग का शुभ आरंभ भी है। अंतरिक्ष में भारत का परचम लहराने के लिए मैं आपको हार्दिक बधाई और शुभकामनाएं देता हूं।
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା କହିଛନ୍ତି, ଭାରତର ପ୍ରତିନିଧିତ୍ୱ କରି ସେ ଗର୍ବ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି, ପିଲାବେଳେ ସେ କେବେ ଭାବିନଥିଲେ ଯେ ଏଭଳି ସମୟ ଆସିବ ସେ ମହାକାଶ ଯାତ୍ରୀ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ତା'ର ସ୍ୱପ୍ନ ସାକାର କରିବା ଲାଗି ତାଙ୍କୁ ସୁଯୋଗ ଦେଇଛି ବୋଲି ଶ୍ରୀ ଶୁକ୍ଲା କହିଛନ୍ତି।
भारत सच में बहुत भव्य दिखता है, बहुत बड़ा दिखता है। जितना हम मैप पे देखते हैं उससे कहीं ज्यादा बड़ा। और पृथ्वी की वननेस की फीलिंग है, जो हमारा भी मोटो है कि अनेकता में एकता, उसका महत्व ऐसा समझ में आता है बाहर से देखने में कि लगता है कि कोई बॉर्डर एग्जिस्ट ही नहीं करता, कोई राज्य नहीं एग्जिस्ट करता, कंट्रीज नहीं एग्जिस्ट करती। फाइनली हम सब ह्यूमैनिटी का पार्ट है और अर्थ हमारा एक घर है और हम सबके सब उसके सिटीजन्स हैं।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚୁଥିବା ପ୍ରଥମ ଭାରତୀୟ ବୋଲି କହିବା ସହ ତାଙ୍କ ପ୍ରସ୍ତୁତି ଓ ମହାକାଶ କେନ୍ଦ୍ରର ବାସ୍ତବ ସ୍ଥିତି ସମ୍ପର୍କରେ ପଚାରିଥିଲେ। ଶ୍ରୀ ଶୁକ୍ଲା କହିଥିଲେ, ଶୂନ୍ୟ ଗୁରୁତ୍ୱ ଆକର୍ଷଣ ଏବଂ ଅନ୍ୟ ବିଷୟରେ ପୂର୍ବରୁ ଜାଣିଥିଲେ ମଧ୍ୟ ମହାକାଶ କେନ୍ଦ୍ରରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସେ କହିଥିଲେ, ମହାକାଶରେ ପାଣି ପିଇବା ଏବଂ ଶୋଇବା ଭଳି କାର୍ଯ୍ୟ ଅତ୍ୟନ୍ତ ଜଟିଳ। ଶ୍ରୀ ଶୁକ୍ଲା କହିଛନ୍ତି, ପ୍ରଶିକ୍ଷଣ ସମୟରେ ସେ ମହାକାଶ କେନ୍ଦ୍ର ଓ ମହାକାଶରେ ଘଟୁଥିବା ବିଭିନ୍ନ ସ୍ଥିତି ସମ୍ପର୍କରେ ଜାଣିବାରେ ସକ୍ଷମ ହୋଇଥିଲେ। ସେ ଯୁବପିଢ଼ିକୁ ଆହ୍ୱାନ ଦେଇ କହିଛନ୍ତି, ଆକାଶର କୌଣସି ସୀମା ନାହିଁ, ଭାରତ ଦ୍ରୁତଗତିରେ ବିକାଶ କରୁଛି ଏବଂ ଆଗାମୀ ଦିନରେ ଭାରତର ନିଜର ମହାକାଶ କେନ୍ଦ୍ର ସ୍ଥାପନ କରାଯିବ। ସେ କହିଛନ୍ତି, ସେ ଯେତେବେଳେ ମହାକାଶରୁ ପ୍ରଥମ ଥର ଲାଗି ଭାରତକୁ ଦେଖିଲେ ଏହା ଅତ୍ୟନ୍ତ ଭବ୍ୟ ଏବଂ ବିରାଟ ଦେଖାଯାଉଥିଲା। କଥାବାର୍ତ୍ତା ସମୟରେ ଶ୍ରୀ ମୋଦି ମହାକାଶରେ ହେଉଥିବା ଗବେଷଣା କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ସହାୟକ ହେବ ସେ ନେଇ ପ୍ରଶ୍ନ ପଚାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 123ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାର ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ କହିଛନ୍ତି, ସମ୍ବିଧାନର ମୁଖବନ୍ଧ ହେଉଛି ଏହାର ଆତ୍ମା ସଦୃଶ ଏବଂ ତାହା ପରିବର୍ତ୍ତନ କରିହେବ ନାହିଁ। ସେ କହିଛନ୍ତି, ଭାରତକୁ ବାଦ୍ ଦେଲେ ବିଶ୍ୱର କୌଣସି ସମ୍ବିଧାନର ମୁଖବନ୍ଧ ପରିବର୍ତ୍ତନ କରାଯାଇ ନାହିଁ। ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଶ୍ରୀ ଧଙ୍କଡ଼ କହିଛନ୍ତି, ସମ୍ବିଧାନର ମୁଖବନ୍ଧକୁ ଆଧାର କରି ଏହାର ବିକାଶ ଘଟିଥାଏ, କିନ୍ତୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରାଯାଇଥିଲା। ଶ୍ରୀ ଧଙ୍କଡ଼ କହିଛନ୍ତି, ସୋସିଆଲିଷ୍ଟ, ସେକୁଲାର ଏବଂ ଇଣ୍ଟିଗ୍ରିଟି ଭଳି ଶବ୍ଦ ଯୋଗ କରି ସମ୍ବିଧାନ ନିର୍ମାତାମାନଙ୍କ ମନୋଭାବକୁ କ୍ଷୁର୍ଣ୍ଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର କୋଲକାତା ଆଇନ କଲେଜରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗତକାଲି ସମ୍ପୃକ୍ତ କଲେଜର ସୁରକ୍ଷା ଗାର୍ଡଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। କଲେଜର ସୁରକ୍ଷା ଗାର୍ଡ କୋଠରୀରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ 4 ଜଣଙ୍କୁ ଗିରଫ କରାଯାଇଛି। ଚଳିତ ମାସ 25 ତାରିଖରେ ସାଉଥ୍ କୋଲକାତା ଲ କଲେଜରେ ଜଣେ 24 ବର୍ଷିଆ ଛାତ୍ରୀଙ୍କୁ 2 ଜଣ ବରିଷ୍ଠ ଛାତ୍ର ଏବଂ ଜଣେ ପୁରାତନ ଛାତ୍ର ସୁରକ୍ଷା ଗାର୍ଡଙ୍କ କୋଠରୀରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, ପ୍ରମିତ ମୁଖାର୍ଜୀ ଏବଂ ଜାୟଦ ଅହମ୍ମଦକୁ ଗିରଫ କରିଥିଲା। ଘଟଣାର ତଦନ୍ତ ଲାଗି କୋଲକାତା ପୁଲିସ୍ ଦ୍ୱାରା ସହକାରୀ କମିଶନରଙ୍କ ନେତୃତ୍ୱରେ ଏକ 5 ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ଘଟଣା ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଦଳର ପଶ୍ଚିମବଙ୍ଗ ଶାଖା ମୁଖ୍ୟ ସୁକାନ୍ତ ମଜୁମଦାର ଏବଂ ଅନ୍ୟ କେତେଜଣଙ୍କୁ ପୁଲିସ୍ ଅଟକ ରଖିଛି। ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାୟୀ କରାଯିବା ସହ କ୍ୟାମ୍ପସରେ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଦୋଷୀଙ୍କ ବିରୋଧରେ ତ୍ୱରିତ ଦଣ୍ଡବିଧାନ ଲାଗି ଦାବି କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘଟଣାର ତଥ୍ୟ ସଂଗ୍ରହ ନେଇ ଏକ 4 ଜଣିଆ କମିଟି ଗଠନ କରିଛନ୍ତି। କମିଟି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସାଂସଦ ବିପ୍ଳବ କୁମାର ଦେ, ମନନ କୁମାର ମିଶ୍ର ଏବଂ ସତ୍ୟପାଲ ସିଂ ଓ ମୀନାକ୍ଷୀ ଲେଖିଙ୍କୁ ନେଇ କମିଟି ଗଠନ କରାଯାଇଛି।
भारतीय जनता पार्टी के अध्यक्ष श्री जेपी नड्डा जी ने इस पूरे जघन्य कांड का मुआयना किया है और उन्होंने ये सब कुछ देखने के बाद कमेटी बनाया है और वो कमेटी जो जाके जांच करेगी, ये कमेटी 4 दलीय सदस्यों का है। यह जांच समिति शीघ्र ही घटनास्थल का दौरा करेगी और अपनी रिपोर्ट राष्ट्रीय अध्यक्ष जी को सौंपेगी।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ତେଲଙ୍ଗାନାର ନିଜାମାବାଦଠାରେ ଜାତୀୟ ହଳଦୀ ବୋର୍ଡର ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ଶାହା ଏହି ବୋର୍ଡ ନିମନ୍ତେ ଆବଶ୍ୟକ ଲୋଗୋକୁ ଲୋକାର୍ପଣ କରିବେ। ବୋର୍ଡ ପ୍ରତିଷ୍ଠାର ଲକ୍ଷ୍ୟ ହେଉଛି ଚାଷୀମାନଙ୍କ ପାଇଁ ନୂତନ ଯୁଗର ଆରମ୍ଭ ହେବା ସହ ଏହି ଉତ୍ପାଦକୁ ବିଶ୍ୱସ୍ତରୀୟ କରିବା। ଶ୍ରୀ ଶାହା ସେହି ଅଞ୍ଚଳରେ ଥିବା ଲୋକପ୍ରିୟ ନେତା ଡି ଶ୍ରୀନିବାସଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ନିଜାମାବାଦର ଏକ ବିଶାଳ କୃଷି ର୍ୟାଲିକୁ ଏହି ଅବସରରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଶ୍ରୀ ଶାହା ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ନେତାମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନା କରିବେ। ପ୍ରତ୍ୟେକଟି ଯୋଜନା ଏବଂ ତଥ୍ୟକୁ ବିଶ୍ଳେଷଣ କରିବା ଦିଗରେ ପରିସଂଖ୍ୟାନର ଗୁରୁତ୍ୱକୁ ଉପଲବ୍ଧି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ପରିସଂଖ୍ୟାନ ଦିବସ। ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋନବିସ୍ଙ୍କ ଜନ୍ମଜୟନ୍ତୀକୁ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି 75 ବର୍ଷର ଜାତୀୟ ନମୁନା ସର୍ଭେ। ଆଜି ନୂଆଦିଲ୍ଲୀରେ ଏହି ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦରଜିତ୍ ସିଂ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ଷ୍ଟାମ୍ପ ଉନ୍ମୋଚନ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନିଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ଖାମେନି କହିଥିଲେ, ଇସ୍ରାଏଲ୍ ସହ ସଂଗଠିତ 12 ଦିନିଆ ସଂଘର୍ଷରେ ଇରାନ୍ ବିଜୟ ଲାଭ କରିଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ଯଦି ତେହେରାନ ଅଣୁଅସ୍ତ୍ର ତିଆରି କରିବା ଲାଗି ପୁଣି ଯୋଜନା କରିବ, ଆମେରିକା ପକ୍ଷରୁ ବୋମାମାଡ଼ କରାଯିବ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ ତାଙ୍କ ଯୋଗୁଁ ଖାମେନି ଜୀବିତ ଅଛନ୍ତି ବୋଲି କହିଛନ୍ତି। ଇସ୍ରାଏଲ୍କୁ ଅସ୍ତ୍ରବିରତି ଲାଗି ରାଜି କରାଇବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଗତ ସପ୍ତାହରେ ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ୍ ପକ୍ଷରୁ ଆମେରିକାକୁ କଡ଼ା ସମାଲୋଚନା କରାଯାଇଥିଲା। ଆମେରିକା ଇରାନ୍ର କ୍ଷେପଣାସ୍ତ୍ର ଘାଟିଗୁଡ଼ିକ ଉପରେ କରିଥିବା ଆକ୍ରମଣ ନିନ୍ଦନୀୟ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ 12 ଦିନ ଧରି ଘଟିଥିବା ସଂଘର୍ଷରେ ମୃତ ସାଧାରଣ ଲୋକ ଏବଂ ଅଧିକାରୀଙ୍କ ଲାଗି ରାଷ୍ଟ୍ରୀୟ ସମୂହ ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠିତ ହୋଇଛି। ଏଥିରେ 60 ଜଣ ସାଧାରଣ ନାଗରିକ, ସାମରିକ ଅଧିକାରୀ ଓ ପରମାଣୁ ବୈଜ୍ଞାନିକଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଛି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ମହିଳା T20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 97 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 5 ୱିକେଟ୍ ବିନିମୟରେ 210 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଇଂଲଣ୍ଡ 14 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 113 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କୋଲକାତା ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତ ଗିରଫ। 75 ବର୍ଷର ଜାତୀୟ ନମୁନା ସର୍ଭେ ବାର୍ତ୍ତା ସହ ଆଜି ପାଳିତ ହେଉଛି ପରିସଂଖ୍ୟାନ ଦିବସ ଏବଂ ମହିଳା T20 ସିରିଜ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ 97 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।